ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଉ ରାଜ୍ୟ ପୁଲିସ୍ ନୋଡାଲ ଅଧିକାରୀ ସଞ୍ଜୟ କୁମାର ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତଥି ଆସିକିରି ଏକାସାରି ହେବାର୍କେ ଥିବା ସାଧାରଣ ନିର୍ବାଚନ ତୟାରୀ ସମୀକ୍ଷା କରିଛନ୍। କୋରାପୁଟଠାରେ ହୋଇଥିବା ଏହି ସମୀକ୍ଷା ବୈଠକଟି କୋରାପୁଟ ରାୟଗଡ଼ା ମାଲକାନଗିରି ଆର୍ ନବରଙ୍ଗପୁର ଜିଲ୍ଲା ଜିଲ୍ଲାପାଳ ଆର୍ ଜିଲ୍ଲା ନିର୍ବାଚନ ଅଧିକାରୀ ଡିଆଇଜି ଚାରି ଜିଲ୍ଲାର ଏସ୍ପି ଆର୍ ରିଟର୍ଣ୍ଣିଂ ଅଫିସରମାନେ ସାମିଲ ହୋଇଛନ୍। ସି ଭିଜିଲ୍ ସୁବିଧା ପୋର୍ଟାଲ ଏନ୍କୋର ନୋଡାଲ ଅଧିକାରୀ ବାଗିର ଆପ୍ ଜରିଏ ନିର୍ବାଚନ ପରିଚାଳନା ସହଜ ଭାବେ କରବାର ଉପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଲୋଚନା କରିଥିଲେ। ପୋଷ୍ଟାଲ ବ୍ୟାଲଟ ନିର୍ବାଚନ ଆଚରଣ ବିଧି ବିଷୟଟି ଆଲୋଚନା କରିକିରି ମତଦାତାମାନଙ୍କୁ କେନ୍ଦ୍ରଟି ରଖିକିରି ନିର୍ବାଚନ ପରିଚାଳନା ଲାଗି ନିର୍ଦ୍ଦେଶ ଦେଇଥିଲେ। ମତଦାତା ମାର୍ଗଦର୍ଶିକାକେ ମତଦାନର ନିମନ୍ତ୍ରଣ ପତ୍ର ଭାବେ ଫି ପରିବାର ପାଶେ ପହଞ୍ଚାଇକରି ନିର୍ବାଚନକେ ଗୋଟିଏ ଜାତୀୟ ଉତ୍ସବ ଭାବେ ପାଳନ କରିବା ଲାଗି ଶ୍ରୀ ଧଳ ପରାମର୍ଶ ଦେଇଥିଲେ। ପୁରୀ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାମ ପୂରା ହୋଇଛି। ଧାରିତ ସମୟ ଆଗରୁ ନାଟମଣ୍ଡପନ ଦେଖାଦେଇଥିବା ଫାଟ ମରାମତି କରାଯାଇକରି ଷ୍ଟେନ୍ଲେସ୍ ଷ୍ଟିଲ୍ ଭରାଯାଇଛି। ଏ ବାବଦେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଏଏସ୍ଆଇର ପୁରୀ ସର୍କଲ ଅଧିକାରୀ ସୂଚନା ଦେଇଛନ୍। ଇତର ଉତ୍ରୁ ରତ୍ନଭଣ୍ଡାର ମରାମତିକେ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍। ଇନ ଜନେଇ ଦିଆଯାଇପାରେ ଯେ ନାଟମଣ୍ଡପ ମରାମତି ଲାଗି ଗଲା ମାସ 23 ତାରିଖରୁ ଇ ମାସ 19 ତାରିଖ ତକ୍ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। କର୍ଣ୍ଣାଟକର ଛାଲାକିରିଠାରେ ଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋର ଏରୋନଟିକାଲ ଟେଷ୍ଟ ରେଞ୍ଜନ ଗଲାକାଲ ପୁନଃ ବ୍ୟବହାରକ୍ଷମ ଲଞ୍ଚ ଭେହିକିଲ୍ ଆର୍ଏଲ୍ଭି ପୁଷ୍ପକର ଅବତରଣ ମିଶନ ସଫଲ ହୋଇଛି। ପୁଷ୍ପକ ରକେଟ୍ ଗଲାକାଲ ସକାଳ 7 ବଜେ ଛାଲାକିରି ରନ୍ୱେନୁ ଉତ୍କ୍ଷେପଣ କରାଯାଇଥିଲା ଆର୍ ଇଟା ସଫଳତାର ସହିତ ଅବତରଣ କରିଛି। ଇଟା ଆର୍ଏଲ୍ଭିର 3 ନମ୍ଘର ଅବତରଣ ମିଶନ ଥିଲା। ପୁଷ୍ପକେ ବାୟୁସେନାର ଗୋଟିଏ ହେଲିକପ୍ଟରଥି ଆକାଶନ 4.5 କିଲୋମିଟର ଉଚ୍ଚାକେ ନିଆଯାଇକରି ତଲ୍କେ ଉତ୍ରେଇ ଦିଆଯାଇଥିଲା। ଇ ଆର୍ଏଲ୍ଭି ପୃଥିର କକ୍ଷପଥନ କେନ୍ସିଭିଲ୍ ଉପଗ୍ରହକେ ରିଫ୍ୟୁଲିଂ କରିପାରବା ଆର୍ କକ୍ଷପଥନୁ ବାହାରକେ ଆନିକରି ମରାମତି ଆର୍ ଯନ୍ତ୍ର ବଦଳେଇ ପାରବା। ବରଗଡ଼ ଜିଲ୍ଲାନ ସାଧାରଣ ନିର୍ବାଚନ ତୟାରୀ ବାବଦେ ଗଲାକାଲ ଜିଲ୍ଲାପାଳ ଆଉ ଜିଲ୍ଲା ନିର୍ବାଚନ ଅଧିକାରୀ ଆଦିତ୍ୟ ଗୋୟଲ ସମୀକ୍ଷା କରିଛନ୍। ଆଦର୍ଶ ମତଦାନ କେନ୍ଦ୍ରମାନଙ୍କେ ଦରକାରୀ ବ୍ୟବସ୍ଥା, ମତଦାନ କେନ୍ଦ୍ରମାନଙ୍କେ ସ୍ୱେଚ୍ଛାସେବୀ ନିୟୋଜନ, ଆନ୍ତଃରାଜ୍ୟ ସୀମାନ ମତଦାନ କେନ୍ଦ୍ରମାନଙ୍କର ସମନ୍ୱୟ ରିଟର୍ଣ୍ଣିଂ ଅଫିସରମାନଙ୍କର ପ୍ରଶିକ୍ଷଣ ବାବଦେ ସେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କନୁ ପଚରେଇ ବୁଝିଥିଲେ। ପରିବେଶ ଅନୁକୂଳ ମତଦାନ କେନ୍ଦ୍ର ଚିହ୍ନଟ, ପୁଲିଂ ରିଟର୍ଣ୍ଣିଂ ଅଧିକାରୀମାନଙ୍କୁ ନିଯୁକ୍ତିପତ୍ର ବାବଦେ ଭିଲ ଜିଲ୍ଲାପାଳ ସମୀକ୍ଷା କରିଥିଲେ। ଦେବଗଡ଼ ଜିଲ୍ଲାନ ସାଧାରଣ ନିର୍ବାଚନକେ ସ୍ୱଚ୍ଛ ଆଉ ଅବାଧ ପରିଚାଳନା କରିବା ଲାଗି ଜିଲ୍ଲା ପୁଲିସ୍ ତରଫ ତୟାରୀ କରାଯାଉଛି। ଇତାକେ ନଜରଠି ରଖିକରି ଗଲାକାଲ ଦେବଗଡ଼ ସହରରେ ପୁଲିସ୍ ତରଫ ଫ୍ଲାଗ୍ମାର୍ଚ୍ଚ କରାଯାଇଥିଲା। ଦେବଗଡ଼ ଆଦର୍ଶ ଥାନାନୁ ମୂଲ କରିକିରି ଜିଲ୍ଲାର ପୁଲିସ୍ ଅଧିକାରୀ ଆଉ ସଶସ୍ତ୍ର ବାହିନୀ ସହରର ଭିନ୍ ଭିନ୍ ଜାଗାନ ଫ୍ଲାଗ୍ମାର୍ଚ୍ଚ କରିଥିଲେ। 1931 ମସିହା ମାର୍ଚ୍ଚ 23 ତାରିଖ ଦିନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ, ସୁଖଦେବ ଥାପର ଆର୍ ଶିବରାଜ ରାଜଗୁରୁଙ୍କୁ ଫାଶୀ ଦିଆଯାଇଥିଲା। ସେଦିନକେ ସୁର୍ତା କରିକିରି ଆଜିର୍ ଦିନକେ ଶହୀଦ ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଛି। ବ୍ରିଟିଶ ଶାସନ ସମୟଥି ଲାଲା ଲାଜପତ ରାୟ ସାଇମନ କମିଶନ ବିରୋଧନ ଆନ୍ଦୋଳନ କରୁଥିବାର ବେଳେ ବ୍ରିଟିଶ ପୁଲିସ୍ ମାର୍ଥି ଜଖମ ହୋଇକରି ଜୀବନ ହରାଇଥିଲେ। ଏହି ଘଟଣାର ପ୍ରତିଶୋଧ ନେବାର ଲାଗି ସଂଗ୍ରାମୀ ଭଗତ ସିଂ, ସୁଖଦେବ ଆର୍ ରାଜଗୁରୁ ଆଉଛନେ ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ସହିତ ମିଶିକରି ବ୍ରିଟିଶ ପୁଲିସ୍ ଅଧିକାରୀଙ୍କ ଉପରେ ଗୁଲି ଚଳାଇଥିଲେ। ଇତା ଶୁଣାଣିଥି ତିନି ସ୍ୱାଧୀନତା ସଂଗ୍ରାମୀଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା। ହୀରାକୁଦ ଜଳଭଣ୍ଡାର ଖଣି ନଥିବା ଡେବ୍ରିଗଡ଼ ଅଭୟାରଣ୍ୟନ ତିନି ଦିନ ଧରିକରି ଚାଲିଥିବା ହାଇକିଂ ଉଦ୍ଯାପିତ ହୋଇଛି। ଏଥି ଓଡ଼ିଶା ସହିତ 12 ରାଜ୍ୟର ଅଭିଜ୍ଞ ପର୍ବତାରୋହୀମାନେ ସାମିଲ ହୋଇଥିଲେ। ପ୍ରକୃତି ଶିକ୍ଷା କାର୍ଯ୍ୟକ୍ରମଟି ଅଭୟାରଣ୍ୟର ପଶୁପକ୍ଷୀ ଆଉ ପ୍ରାକୃତିକ ସମ୍ପଦ ବାବଦେ ଜାଣବାର ଲାଗି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ତରଫ ଇ ହାଇକିଂ ଆୟୋଜନ କରାଯାଇଥିଲା। ଅଂଶଗ୍ରହଣକାରୀମାନେ ଡେବ୍ରିଗଡ଼ ଅଭୟାରଣ୍ୟର ପାହାଡ଼, ଶୃଙ୍ଗ, ଗିରିପଥନ ପଦଯାତ୍ରା କରିବା ସହିତ ଜଳଭଣ୍ଡାର ଭିତରେ ଥିବା ବେଟ୍ ଆଇଲ୍ୟାଣ୍ଡ ଆର୍ କେଟେଲ୍ ଆଇଲ୍ୟାଣ୍ଡ ଭିଲ୍ ବୁଲି ଦେଖିଥିଲେ। ରାଜସ୍ୱ ବିଭାଗ ତରଫ 28 ଜଣ ଓଡ଼ିଶା ପ୍ରଶାସନିକ ସେବା ଓଏଏସ୍ ଅଧିକାରୀମାନଙ୍କର ଅଦଲବଦଲ କରାଯାଇଛି। ଗଲାକାଲ ଇ ବାବଦେ ବିଭାଗ ତରଫ ବିଜ୍ଞପ୍ତି ବାହାର କରାଯାଇଥିଲା। ଓଡ଼ିଶା କ୍ରିକେଟ୍ ଆସୋସିଏସନ ତରଫ କଟକର ଭିନ୍ ଭିନ୍ ଷ୍ଟାଡିୟମ୍ର ଚାଲିଥିବା କଳାହାଣ୍ଡି କପ୍ କ୍ରିକେଟ୍ର 6 ମ୍ୟାଚ୍ ଗଲାକାଲ ଖେଳାଯାଇଥିଲା। ଏଥି ସୁନ୍ଦରଗଡ଼, ଇକୋର୍ସା, କଟକ ବି, କଟକ ଏ, ଝାରସୁଗୁଡ଼ା ଆର୍ ଯାଜପୁର ଦଲ ଜିତିଛନ୍। ସୁନ୍ଦରଗଡ଼ ଟିମ୍ ଭୁବନେଶ୍ୱରକେ, ଇକୋର୍ସା ଟିମ୍ ଖୋର୍ଦ୍ଧା, କଟକ ଏ ଟିମ୍ ରାଉରକେଲାକେ ହରାଇଛନ୍। ସେନ୍ତା ଝାରସୁଗୁଡ଼ା ଏକାଦଶ ଢେଙ୍କାନାଲକେ ହରାଇଥିଲା। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ 20 ସ୍କୁଲ୍ରୁ ଅନୁବନ୍ଧନ ଘୁଞ୍ଚାଇ ନେଇଥିବାର ଜଣାପଡ଼ିଛି। ପରୀକ୍ଷା ସମୟଥି କପି ହୋଇଥିବାରୁ ସିବିଏସ୍ଇ ତରଫ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଇ ସ୍କୁଲ୍ମାନଙ୍କର ଭିତରେ ଦିଲ୍ଲୀର 5 ସ୍କୁଲ୍ ରହିଛନ୍। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଥି। ଜୁହାର।